ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমাঙ্কর সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজ এই পথপ্রদর্শিকা কার্যক্রমকে আপনার স্বাগত জনায়। আপনার সহযোগ তথা মতামত নিমন্তে বিশেষ ধন্যবাদ। এই কার্যক্রম দ্বারা আপনার উপকৃত হয়ে পড়ে জাঁয়ে আমি বিশেষ আনন্দিত। কেবল সে নুহে, প্রভু যীশু যে আপনার হৃদয়ের কথা কইছেন ଆଉ ସେ ଯେ ଆପଣଙ୍କୁ ପାପରୁ ଉଦ୍ଧାର କରିଅଛନ୍ତି ଓ ଆପଣଙ୍କର ସମସ୍ୟା ସମାଧାନ କରିଅଛନ୍ତି, ତାହା ଜାଣି ଆମେ ପ୍ରଭୁଙ୍କ ନାମକୁ ବିଶେଷ ଧନ୍ୟବାଦ ଦେଉ। ବାସ୍ତବରେ ପ୍ରଭୁ ବିଶ୍ୱସ୍ତ, ଆଉ ଯେଉଁମାନେ ବିଶ୍ୱାସରେ ତାହାଙ୍କ ନିକଟବର୍ତ୍ତୀ ହୁଅନ୍ତି ସେମାନେ ତାହାଙ୍କର ସେହି ସମସ୍ତ ଆଶୀର୍ବାଦ ତଥା ଅନୁଗ୍ରହର ଅଧିକାରୀ ହୁଅନ୍ତି। ଆମର ଅନୁରୋଧ, ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶୀ କରାନ୍ତୁ, ପ୍ରଭୁଙ୍କର ଆଶୀର୍ବାଦର ଅଧିକାରୀ ହୁଅନ୍ତୁ, ଆଉ ସେମାନଙ୍କୁ ଆମ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ତୁମର ବିଶ୍ୱସ୍ତତା ପାଇଁ, ତୁମର ସତ୍ୟତା ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଅନୁଗ୍ରହଦାନ ମଙ୍ଗଳଦାନ ପାଇଁ। ହଁ ପ୍ରଭୁ, ଆଜି ଦିନରେ ପ୍ରଭୁ ତୁମେ ଆମମାନଙ୍କୁ ସୁରକ୍ଷା ଦେଇ ପ୍ରଭୁ ତୁମରି ବାକ୍ୟ ମଧ୍ୟ ଦେଇ ତୁମ ନିକଟବର୍ତ୍ତୀ ହେବା ପାଇଁ ପ୍ରଭୁ ସୁଯୋଗ ଦେଇଅଛ। ପ୍ରଭୁ ଏ ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ଆମମାନଙ୍କ ଜୀବନଗୁଡ଼ିକୁ ପ୍ରଭୁ ତୁମେ ଅଧିକାର କର, ଆମମାନଙ୍କୁ ତୁମରି ସ୍ୱର୍ଗୀୟ ଶକ୍ତିରେ ପରିପୂର୍ଣ୍ଣ କରି, ପବିତ୍ର ଆତ୍ମାଙ୍କ ଶକ୍ତିରେ ପରିପୂର୍ଣ୍ଣ କରି ତୁମ ନିମନ୍ତେ ଫଳ ଧାରଣ କରିବା ପାଇଁ ପ୍ରଭୁ ସାହାଯ୍ୟ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗାଲାତୀୟ ପାଞ୍ଚ ପର୍ବର ଚବିଶ ପଦରୁ ଆରମ୍ଭ କରି ଛଅ ପର୍ବର ଦୁଇ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତପାଠରେ ଆମେ ଆତ୍ମାଙ୍କ ଫଳ ଧାରଣ କରିବା ନେଇ ଆଲୋଚନା କରିଥିଲୁ ଓ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଆଲୋଚନା କରିବା ନିମନ୍ତେ ଯିବା। ଦେଖନ୍ତୁ ପାଞ୍ଚ ପର୍ବର ଚବିଶ ପଦରେ ଏପରି ଲେଖା ଅଛି, ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କର ସେମାନେ ଶରୀରକୁ ସେଥିର କାମନା ଓ ଅଭିଳାଷ ସହିତ କୃଶରେ ହତ କରିଅଛନ୍ତି। କେତେବେଳେ ସେହି ଶରୀରର କାମନା ଓ ଅଭିଳାଷ କୃଶରେ ହତ ହୋଇଥିଲା? ଯେତେବେଳେ ସେମାନେ ଜାଣିବାକୁ ପାରିଲେ ଯେ ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ ସେତେବେଳେ ସେମାନେ ମୃତ୍ୟୁଭୋଗ କଲେ। ସେମାନେ ସେହି ଘଟଣାକୁ ଭିତ୍ତି କରି ସେମାନଙ୍କ ନିଜ ନିଜକୁ ଖ୍ରୀଷ୍ଟଙ୍କର ବଶୀଭୂତ କରିବେ। ସେଥିପାଇଁ ରୋମିଓ ଛଅ ପର୍ବର ତେର ପଦରେ ଲେଖା ଅଛି, ପାଉଲ କହନ୍ତି, କିମ୍ବା ଆପଣା ଆପଣାର ଅଙ୍ଗ ପ୍ରତ୍ୟଙ୍ଗକୁ ଅଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ପାପ ନିକଟରେ ସମର୍ପଣ କର ନାହିଁ, କିନ୍ତୁ ମୃତମାନଙ୍କ ମଧ୍ୟରୁ ଜୀବିତ ହେଲା ପରି ଆପଣା ଆପଣାକୁ ଈଶ୍ୱରଙ୍କ ନିକଟରେ ସମର୍ପଣ କର, ପୁଣି ଆପଣା ଆପଣା ଅଙ୍ଗ ପ୍ରତ୍ୟଙ୍ଗକୁ ଧାର୍ମିକତାର ଅସ୍ତ୍ରଶସ୍ତ୍ର ରୂପେ ଈଶ୍ୱରଙ୍କ ନିକଟରେ ସମର୍ପଣ କର। କଲସୀ ତିନି ପର୍ବର ତିନି ପଦରେ ଏହିପରି ଲେଖା ଅଛି, କାରଣ ତୁମେମାନେ ମରିଅଛ ଆଉ ତୁମମାନଙ୍କର ଜୀବନ ଈଶ୍ୱରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ଗୁପ୍ତ ଅଛି। ଗାଲାତୀୟ ଦୁଇ ପର୍ବର କୋଡ଼ିଏ ପଦରେ ଲେଖା ଅଛି, ମୁଁ ଖ୍ରୀଷ୍ଟଙ୍କ ସହିତ କୃଶରେ ହତ ହୋଇଅଛି, ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋଠାରେ ଜୀବିତ ଅଛନ୍ତି। ପୁଣି ମୋ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନଯାପନ କରୁଅଛି ତାହା ବିଶ୍ୱାସରେ, ଅର୍ଥାତ୍ ଈଶ୍ୱରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ ନିମନ୍ତେ ଆପଣାକୁ ଉତ୍ସର୍ଗ କଲେ ତାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି। ଏହି ସମସ୍ତ ଅଂଶର ପ୍ରକୃତ ଅର୍ଥ ହେଉଛି, ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ କୃଷାର୍ପିତ ହେଲେ ସେତେବେଳେ ଖ୍ରୀଷ୍ଟ ବିଶ୍ୱାସୀମାନେ ମଧ୍ୟ ସେହି ସମୟରେ ତାହାଙ୍କ ସହିତ କୃଷାର୍ପିତ ହେଲେ। ଖ୍ରୀଷ୍ଟ ବିଶ୍ୱାସୀ ବର୍ତ୍ତମାନ ସେହି ଜୀବିତ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଅଛନ୍ତି ଓ ସେହି ବିଜୟ ନିଜର ପ୍ରାଣପଣ ଚେଷ୍ଟାରେ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କଠାରେ ସମର୍ପିତ ଜୀବନଯାପନ ଦ୍ୱାରା, ଅର୍ଥାତ୍ ତାହାଙ୍କର ଇଚ୍ଛାର ବଶୀଭୂତ ହେବା ଦ୍ୱାରା। ଏହାପରେ ପଚିଶ ପଦରେ ଲେଖା ଅଛି, ଯଦି ଆମ୍ଭେମାନେ ଆତ୍ମାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହୋଇଅଛୁ ତେବେ ଆତ୍ମାଙ୍କ ଦ୍ୱାରା ମଧ୍ୟ ଆଚରଣ କରୁ। ତେବେ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି, ଏଥିପୂର୍ବରୁ ଆମେ ଷୋହଳ ପଦରେ ଚାଲିବାର ନେଇ ନିୟମ ପ୍ରାପ୍ତ ହୋଇଥିଲୁ, କିନ୍ତୁ ଏଠାରେ ଏହି ପଚିଶ ପଦରେ ଏହାର ଅର୍ଥ ହେଉଛି ଚାଲିବା ନିମନ୍ତେ ଶିକ୍ଷା କରିବା। ଶାରୀରିକ ଭାବେ ଯେପରି ଆମେ କଷ୍ଟ ଓ ଭୁଲ ଭଟକା ଦ୍ୱାରା ଚାଲିବା ନିମନ୍ତେ ଶିକ୍ଷା କରୁ, ସେହିପରି ଆମକୁ ଆତ୍ମାଙ୍କ ଦ୍ୱାରା ଚାଲିବା ନିମନ୍ତେ ଶିକ୍ଷା କରିବାକୁ ହେବ। ଏହା ହେଉଛି ଏକ ଶିକ୍ଷା ପଦ୍ଧତି, ଆମକୁ ଆତ୍ମାରେ ଚାଲିବା ନିମନ୍ତେ ଶିକ୍ଷା କରିବାକୁ ହେବ, ଯାହାର ଅର୍ଥ ହେଉଛି ଆପଣଙ୍କୁ ଆରମ୍ଭ କରିବାକୁ ଅଛି। କାହିଁକି ବର୍ତ୍ତମାନଠାରୁ ଆରମ୍ଭ କରୁନାହାନ୍ତି କୁହନ୍ତୁ? ମୁଁ ଆତ୍ମାରେ ଚାଲିବାକୁ ଯାଉଅଛି, ମୁଁ ମୋ ଜୀବନରେ ଆତ୍ମାଙ୍କ ଫଳ ଧାରଣ କରିବା ନିମନ୍ତେ ପବିତ୍ର ଆତ୍ମାଙ୍କ ଉପରେ ନିର୍ଭର କରିବାକୁ ଯାଉଅଛି। ବୋଧହୁଏ ଆପଣ ଭାବୁଛନ୍ତି ଯେ ଆପଣ ପଡ଼ିଯାଇପାରନ୍ତି, ତେବେ ଆପଣଙ୍କୁ ମୁଁ କହିରଖେ ଯେ ଆପଣ ପଡ଼ିବାକୁ ଯାଉଅଛନ୍ତି, ଏହା ଆଘାତ ଦେବ। ତେବେ ଆପଣ ପ୍ରଶ୍ନ କରିପାରନ୍ତି, ମୁଁ କେତେଥର ପଡ଼ିବି? ମୁଁ ତାହା ଜାଣେ ନାହିଁ, କାରଣ ମୁଁ ତଥାପି ପଡ଼ୁଅଛି ଆଉ ମୁଁ ଶିକ୍ଷା କରୁଅଛି। କିନ୍ତୁ ସେହି ପ୍ରକାରେ ଆପଣ ଆତ୍ମାରେ ଚାଲିବାକୁ ଯାଉଅଛନ୍ତି, ଆଉ ତାହା ହେଉଛି କେବଳ ଏକ ରାସ୍ତା। ପ୍ରିୟ ବନ୍ଧୁ, ଆଜି ହିଁ ଆପଣ ପବିତ୍ର ଆତ୍ମାଙ୍କ ଉପରେ ଆଉ ଯିବା ପାଇଁ ଆରମ୍ଭ କରନ୍ତୁ, ତାହାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତୁ, ତାହାଙ୍କ ଇଚ୍ଛାନୁଯାୟୀ ଚାଲିବାକୁ ଆରମ୍ଭ କରନ୍ତୁ। ପ୍ରତ୍ୟେକ ଦିନ ମୁଁ ମୋର ଦିନ ଏହିପରି କହି ଆରମ୍ଭ କରେ, ପ୍ରଭୁ ମୁଁ ଆପଣଙ୍କୁ ସନ୍ତୁଷ୍ଟ କଲାଭଳି ଏକ ଦିନ ଯାପନ କରିପାରିବି ନାହିଁ, ଆଉ ମୁଁ ଚାହେଁ ଆପଣ ମୋ ଦେଇ ଏହା ସାଧନ କରନ୍ତୁ। ତେବେ ଆପଣ ଦେଖିବେ ଯେ ପ୍ରଭୁ ଆପଣଙ୍କୁ ଶକ୍ତି ଦେବେ। ପାଉଲ ଏଠାରେ କହିବାକୁ ଚାହାନ୍ତି, ଯଦି ଆମମାନେ ଆତ୍ମିକ ଜୀବନରେ ଫଳବାନ ହେବାକୁ ଚାହୁଁ ତାହେଲେ ଆମମାନଙ୍କୁ ସେହି ପବିତ୍ର ଆତ୍ମାଙ୍କଠାରେ ସମର୍ପିତ ଜୀବନଯାପନ କରିବାକୁ ହେବ ଓ ତାହାଙ୍କର ଚାଳନା ଅନୁଯାୟୀ ପରିଚାଳିତ ହେବାକୁ ହେବ। ଆମମାନଙ୍କ ଜୀବନରେ ସେହି ଆତ୍ମିକ ଫଳ ଧାରଣ କରିବାକୁ ହେବ ଓ ଅନ୍ୟମାନଙ୍କୁ ମଧ୍ୟ ତହିଁର ଅଂଶୀ କରାଇବାକୁ ହେବ। ତେଣୁ ଯଦି ତାହା ଏପର୍ଯ୍ୟନ୍ତ କରିନାହାନ୍ତି ତାହେଲେ ଆଜି ହିଁ ସେହି ପବିତ୍ର ଆତ୍ମାଙ୍କଠାରେ ନିଜକୁ ସମର୍ପଣ କରନ୍ତୁ ଓ ସେହି ଆତ୍ମାଙ୍କର ଚାଳନା ପାଇବା ନିମନ୍ତେ ଓ ସେହି ଚାଳନା ଅନୁଯାୟୀ କାର୍ଯ୍ୟ କରିବା ନିମନ୍ତେ ଚେଷ୍ଟା କରନ୍ତୁ। କିନ୍ତୁ ଏଥିପୂର୍ବରୁ ଆପଣଙ୍କର ଉଦ୍ଧାର ପାଇବାର ଅନୁଭୂତି ଥିବା ଆବଶ୍ୟକ। ଏହାପରେ 26 ପଦରେ ଲେଖା ଅଛି, ଆମ୍ଭେମାନେ ବୃଥା ଗର୍ବୀ ହୋଇ ପରସ୍ପରକୁ ବିରକ୍ତ ନ କରୁ ଓ ପରସ୍ପରକୁ ଈର୍ଷା ନ କରୁ। ପାଉଲ କହନ୍ତି, ଆମ୍ଭେମାନେ କେବେ ହେଲେ ଈଶ୍ୱରଙ୍କର ମନର୍ମତ ସାଧୁ ବା ପ୍ରିୟ ଲୋକରେ ପରିଣତ ହୋଇପାରିବା ନାହିଁ। ଆମ୍ଭେମାନେ ନିଜର ଧର୍ମକର୍ମ ନେଇ ଗର୍ବ କରିବା ଉଚିତ ନୁହେଁ କି ନିଜକୁ ଅତି ଧାର୍ମିକ ବୋଲି ବିଚାର କରିବା ଓ ଅନ୍ୟକୁ ଅଧାର୍ମିକ ବୋଲି ବିଚାର କରିବା ଉଚିତ ନୁହେଁ। ମାତ୍ର ଆମ୍ଭେମାନେ ଈଶ୍ୱରଙ୍କୁ ଗୌରବ ଦେବା ଉଚିତ ଓ ତାହାଙ୍କର ଉପାସନା କରିବା ଉଚିତ। ଆମ୍ଭେମାନେ ତାହାଙ୍କ ଉପରେ ନିର୍ଭର ଦେଇ ଓ ତାହାଙ୍କ ନିକଟରେ ନମ୍ରତାର ସହିତ ତାହାଙ୍କର ଶରଣାପନ୍ନ ହୋଇ ତାହାଙ୍କର ଶକ୍ତି ଲୋଡ଼ି ତାହାଙ୍କ ନିମନ୍ତେ ଜୀବନଯାପନ କରିବା ଉଚିତ ଓ ଆତ୍ମାଙ୍କ ଦ୍ୱାରା ଚାଳିତ ହୋଇ ଆତ୍ମିକ ଫଳ ଧାରଣ କରି ପ୍ରେମରେ ପରସ୍ପରକୁ ଉତ୍ସାହିତ କରିବା ଉଚିତ। ତେଣୁ ପାଉଲ କହନ୍ତି, ଆମ୍ଭେମାନେ ପରସ୍ପରକୁ ବିରକ୍ତ ନ କରୁ, ଅର୍ଥାତ୍ ଆମ୍ଭେମାନେ ପରସ୍ପରକୁ ବାଜି ନ ମାରୁ, ଆମ୍ଭେମାନେ ପରସ୍ପରକୁ ବିରକ୍ତ ନ କରୁ ଓ ପରସ୍ପରକୁ ଈର୍ଷା ନ କରୁ, ଆମ୍ଭେମାନେ ନିଜକୁ ଗର୍ବିତ ମନେ ନ କରି ଆତ୍ମାରେ ଚାଲିବା ନିମନ୍ତେ ଆରମ୍ଭ କରିବା ଉଚିତ। ଖ୍ରୀଷ୍ଟୀୟ ଜୀବନ ଏକ ବେଲୁନ୍ ପରି ନୁହେଁ ଯାହାକି ଉପରକୁ ଉଠିବାରେ ନିଜକୁ ଗର୍ବ ଅନୁଭବ କରେ, ମାତ୍ର ଏହା ହେଉଛି ଏକ ଦୈନନ୍ଦିନ ଜୀବନର ଗତି ଯାହାକି ପବିତ୍ର ଆତ୍ମାଙ୍କ ଉପରେ ନିର୍ଭର କରି ଆଗେଇ ଚାଲେ। ପ୍ରିୟ ବନ୍ଧୁ, ଆସନ୍ତୁ ଏହି ଦୁର୍ଦ୍ଦିନରେ ସେହି ଆତ୍ମାଙ୍କ ଦ୍ୱାରା ଚାଳିତ ହୁଏ ଆତ୍ମିକ ଫଳ ଧାରଣ କରି ଆତ୍ମିକ ଜୀବନରେ ପରସ୍ପରକୁ ଉତ୍ସାହିତ କରୁ ଓ ଖ୍ରୀଷ୍ଟଙ୍କୁ ଗୌରବ ଦେଉ। ବର୍ତ୍ତମାନ ଆମେ 6 ପର୍ବ ମଧ୍ୟକୁ ଯିବା। ଏହି ଅଂଶରେ ଆମେ ବିଶ୍ୱାସ ଦ୍ୱାରା ଉଦ୍ଧାରପ୍ରାପ୍ତ ହେବା ଓ ଆତ୍ମାଙ୍କ ଫଳ ଖ୍ରୀଷ୍ଟ ବିଶ୍ୱାସୀର ଚରିତ୍ରକୁ ଉପସ୍ଥାପିତ କରେ ଏହି ବିଷୟ ନେଇ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏହି ଗାଲାତୀୟ 6 ପର୍ବଟି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରକୃତ ହେବାର ତୃତୀୟ ପଦକ୍ଷେପରେ ଆଣି ଆମମାନଙ୍କୁ ପଦାର୍ପଣ କରାଏ। ଏହି ବ୍ୟବହାରିକ ବିଭାଗରେ ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରକୃତ ହେବା ବିଷୟ ନେଇ ପ୍ରଥମ ପଦକ୍ଷେପରେ ଦେଖିଥିଲୁ ଯେ ବିଶ୍ୱାସ ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇ ବ୍ୟବସ୍ଥାଧୀନ ହେଲେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଈଶ୍ୱରଙ୍କ ଅନୁଗ୍ରହରୁ ବଞ୍ଚିତ ହୁଏ ବା ପତିତ ହୁଏ। ଦ୍ୱିତୀୟ ପଦକ୍ଷେପରେ ଆମେ ଦେଖିଲୁ ଯେ ବିଶ୍ୱାସ ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇ ଆତ୍ମାରେ ପରିଚାଳିତ ହେଲେ ଆତ୍ମାଙ୍କ ଫଳ ଉତ୍ପନ୍ନ ହୁଏ। ଯଦିଓ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଏଥିରେ ଅନେକ ସମୟରେ ବିଫଳତାର ସମ୍ମୁଖୀନ ହୋଇପାରେ, ମାତ୍ର ସେ ଏହାକୁ ଧାରଣ କରିବାକୁ ଅଛି ଓ ସେହି ଆତ୍ମାରେ ପରିଚାଳିତ ହେବାକୁ ଅଛି। କିନ୍ତୁ ବର୍ତ୍ତମାନ ଆମେ ଏହି ତୃତୀୟ ପଦକ୍ଷେପରେ ଦେଖିବା କିପରି ସେହି ଆତ୍ମାଙ୍କ ଫଳ ଆମମାନଙ୍କ ଜୀବନରେ କାର୍ଯ୍ୟକାରୀ ହେବ। ଆସନ୍ତୁ ଦେଖିବା ବିଶ୍ୱାସ ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହେଲେ କିପରି ଜଣେ ଖ୍ରୀଷ୍ଟ ବିଶ୍ୱାସୀର ସ୍ୱଭାବ ପ୍ରକାଶିତ ହୁଏ ଓ ସେହି ଫଳ କିପରି କାର୍ଯ୍ୟକାରୀ ହୁଏ ତାହା ଲକ୍ଷ୍ୟ କରିବା ପାଇଁ ଯିବା। 6 ପର୍ବର ପ୍ରଥମ ପଦରେ ଏପରି ଲେଖା ଅଛି, ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରାପଡ଼େ ଆତ୍ମିକ ଯେ ତୁମେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର, ପୁଣି କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡ଼ିପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ। ଏଠାରେ ଯଦି କେହି ବୋଲି ଯେଉଁ ଶବ୍ଦଟି ପ୍ରୟୋଗ କରାଯାଇଅଛି ଏହା କାହାକୁ ଦର୍ଶାଏ? ଏହା ଜଣେ ସ୍ତ୍ରୀ ବା ପୁରୁଷକୁ ଦର୍ଶାଏ ଯେ କି ଖ୍ରୀଷ୍ଟ ବିଶ୍ୱାସୀ ଆଉ କୌଣସି ଅପରାଧରେ ଧରାପଡ଼େ ଏହା ଏକ ମହାନ ପାପକୁ ଦର୍ଶାଇ ନ ପାରେ, ମାତ୍ର ଏକ ଗୁରୁତର ଅପରାଧ ବା ଦୋଷକୁ ଦର୍ଶାଇପାରେ। ତେବେ ବର୍ତ୍ତମାନ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେଉଁ ବ୍ୟକ୍ତି ଏହି ପ୍ରକାର ଅପରାଧରେ ଧରାପଡ଼ିଅଛି ତାହା ପ୍ରତି କ'ଣ କରାଯିବ। ପାଉଲ କହନ୍ତି, ଆତ୍ମିକ ଯେ ତୁମେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର। ଲକ୍ଷ୍ୟ କରନ୍ତୁ, ପାଉଲ କହନ୍ତି ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର। ଏହା ହିଁ ହେଉଛି ଆତ୍ମାଙ୍କ ଫଳ ଯାହାକି ଜଣେ ଆତ୍ମିକ ମନା ଖ୍ରୀଷ୍ଟ ବିଶ୍ୱାସୀ ଜୀବନରେ କାର୍ଯ୍ୟକାରୀ ହେବା ଉଚିତ। ସେ ମୃଦୁ ଭାବରେ ସେହି ଲୋକକୁ ସଂଶୋଧନ କରିବା ଉଚିତ। ଯେହେତୁ ଜଣେ ଉଦ୍ଧାରପ୍ରାପ୍ତ ଖ୍ରୀଷ୍ଟ ବିଶ୍ୱାସୀ ପାପ କରିପାରେ, ମାତ୍ର ସେ ତଦ୍ୱାରା ନିଜର ପରିତ୍ରାଣ ହରାଇବ ନାହିଁ। ମାତ୍ର ଜଣେ ଆତ୍ମିକ ମନା ଖ୍ରୀଷ୍ଟ ବିଶ୍ୱାସୀ ତାହାକୁ ମୃଦୁ ଭାବରେ ବା କୋମଳ ଭାବରେ ସଂଶୋଧନ କରି ତାହାକୁ ପୁନର୍ବାର ଗ୍ରହଣ କରିବା ଉଚିତ। ପ୍ରଭୁଙ୍କର ଜଣେ ମହାନ ଭକ୍ତ ଦାସ, ଯେ କି ଜଣେ ମହାନ ପ୍ରଚାରକ ଥିଲେ, ତାଙ୍କ ଜୀବନରେ ଏକ ମହାନ ପରିବର୍ତ୍ତନ ଆସିଥିଲା ଯେତେବେଳେ କି ସେ ଜଣେ ଅତି ଭୟଙ୍କର ମଦୁଆ ଥିଲେ। ତାହାଙ୍କର ପ୍ରଚାର କାର୍ଯ୍ୟ ତାହାଙ୍କଠାରୁ ଅନେକ କିଛି ଦାବି କରୁଥିଲା ଆଉ ସେ ଅତ୍ୟଧିକ ଚାପ ତଥା ପ୍ରଲୋଭନର ସମ୍ମୁଖୀନ ହୋଇ ଦିନେ ମଦ୍ୟପାନ କଲେ। ଆଉ ସେ ଏତେଦୂର ନିଜକୁ ଲଜ୍ଜିତ ମନେ କଲେ ଯେ ତହିଁଆର ଦିନେ ସେ କେତେକ ସେବକମାନଙ୍କୁ ଡାକି ସେମାନଙ୍କ ସାକ୍ଷାତରେ ଇସ୍ତଫାପତ୍ର ଦାଖଲ କଲେ। ସେ ସେମାନଙ୍କୁ କହିଲେ, ମୁଁ ଇସ୍ତଫା ଦେବାକୁ ଚାହେଁ। ଆଉ ସେମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ କାହିଁକି ବୋଲି ପଚାରିବାରୁ ସେ ସିଧାସଳଖ ସେମାନଙ୍କୁ କହିଲେ, ମୁଁ ଗତ ରାତିରେ ମଦ ପିଇ ମାତାଲ ହୋଇଥିଲି। ଜଣେ ପ୍ରଚାରକ ମଦ୍ୟପ ହେବା ଉଚିତ ନୁହେଁ, ତେଣୁକରି ମୁଁ ଇସ୍ତଫା ଦେବାକୁ ଚାହେଁ। ଏହା ସ୍ପଷ୍ଟ ଯେ ସେ ଲଜ୍ଜିତ ହୋଇଥିଲେ। କିନ୍ତୁ ଆପଣ ଜାଣନ୍ତି ସେହି ଚମତ୍କାର ସେବକମାନେ କ'ଣ ତାହାଙ୍କ ପ୍ରତି କଲେ? ସେମାନେ ସେମାନଙ୍କର ବାହୁରେ ତାହାଙ୍କୁ ଆବୁରି ନେଇ କହିଲେ, ଆସନ୍ତୁ ଆମେ ସମସ୍ତେ ପ୍ରାର୍ଥନା କରିବା। ସେମାନେ ତାହାଙ୍କର ଇସ୍ତଫାପତ୍ରକୁ ଗ୍ରହଣ କଲେ ନାହିଁ। ଜଣେ ବ୍ୟକ୍ତି ଯିଏକି ପରବର୍ତ୍ତୀ ରବିବାର ଦିନର ଉପାସନାରେ ଉପସ୍ଥିତ ଥିଲେ, ସେ କହିଲେ, ମୁଁ ମୋର ଜୀବନରେ ସେହି ବ୍ୟକ୍ତିଙ୍କ ପ୍ରଚାର ବ୍ୟତୀତ ଅନ୍ୟ କାହାରିଠାରୁ ଏପରି ମହାନ ସମ୍ବାଦ ପ୍ରାପ୍ତ ହୋଇନାହିଁ। ଆପଣ ଦେଖନ୍ତୁ, ସେହି ସେବକମାନେ ପ୍ରକୃତରେ ଅତି ଚମତ୍କାର କାର୍ଯ୍ୟ କଲେ। ସେମାନେ ଏକ ଭଗ୍ନ ଅସ୍ଥିକୁ ଯୋଡ଼ିଦେଲେ, ସେମାନେ ତାହାଙ୍କୁ ରକ୍ଷା କଲେ। କିଛି ଲୋକ ଅଛନ୍ତି ଯେଉଁମାନେ କି ତାହାଙ୍କୁ ସେହି ସେବା କାର୍ଯ୍ୟରୁ ବାହାର କରିଦେଇଥାନ୍ତେ, ମାତ୍ର ସେହି ସେବକମାନେ ସେହି ବକ୍ତା ମହାଶୟଙ୍କୁ ପୁନର୍ବାର ପ୍ରଭୁଙ୍କୁ ସେବା କାର୍ଯ୍ୟ କରିବା ନିମନ୍ତେ ସୁଯୋଗ ଦେଇ ଏକ ମହାନ କାର୍ଯ୍ୟ କଲେ ଓ ଈଶ୍ୱର ତାହାଙ୍କୁ ମଧ୍ୟ ଅତି ଚମତ୍କାର ଭାବରେ ବ୍ୟବହାର କଲେ। ପାଉଲ ଏହାପରେ ସେହି ଆତ୍ମିକ ମନାମାନଙ୍କୁ ଲକ୍ଷ୍ୟ କରି କହନ୍ତି, କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡ଼ିପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ। ପାଉଲ କହନ୍ତି, ଆତ୍ମିକ ଯେ ତୁମେମାନେ ଭାବ ନାହିଁ ଯେ ତୁମେମାନେ ଯେଉଁ ଅପରାଧ ନିମନ୍ତେ ତୁମର ଭାଇ ପ୍ରତି ଅଙ୍ଗୁଳି ଦେଖାଉଛ ବା ଦୋଷାରୋପ କରୁଅଛ, ତୁମେମାନେ ସେଥିରୁ ବର୍ତ୍ତି ଯାଇପାରିବ। ତୁମମାନଙ୍କ ଜୀବନରେ ମଧ୍ୟ ସେହିପରି ଘଟିପାରେ। ତେଣୁ ତୁମେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର, ମାତ୍ର ତାହା ପ୍ରତି କଠିନ ମନା ହୁଅ ନାହିଁ କି ତାହା ପ୍ରତି କଠୋର ଆଚରଣ କର ନାହିଁ। ଏହାପରେ ଛଅ ପର୍ବର ଦୁଇ ପଦରେ ଏହିପରି ଲେଖା ଅଛି, ପରସ୍ପରର ଭାର ବହନ କର, ଏହି ପ୍ରକାରେ ତୁମେମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସଫଳ କରିବ। ସାଧାରଣତଃ ଭାର ବିଭିନ୍ନ ପ୍ରକାରର ରହିଅଛି। କେତେକ ଭାର ଅଛି ଯାହାକୁ ଆପଣ ଅନ୍ୟମାନଙ୍କ ସହିତ ଅଂଶୀ କରାଇପାରିବେ, ମାତ୍ର ଆଉ କେତେକ ଭାର ରହିଅଛି ଯାହାକୁ ଆପଣଙ୍କୁ ହିଁ ବହନ କରିବାକୁ ହେବ, ଆଉ ଆପଣ ସେହିସବୁ ଅନ୍ୟମାନଙ୍କ ସହିତ ଅଂଶୀ କରାଇପାରିବେ ନାହିଁ। ବର୍ତ୍ତମାନ ଭାରଗୁଡ଼ିକ ସେହିସବୁ ବିଷୟ ଯାହାକି ଆମ ସମସ୍ତଙ୍କର ଏକ ସାଧାରଣ ବିଷୟ ପରି ରହିଅଛି। ଆମ ସମସ୍ତଙ୍କର କିଛି ନା କିଛି ଭାର ରହିଅଛି। ଆମ ସମସ୍ତଙ୍କର ଧନ ନାହିଁ, ମାତ୍ର ଆମ ସମସ୍ତଙ୍କର ଭାର ରହିଅଛି। ଆମ ସମସ୍ତଙ୍କର ସ୍ୱାସ୍ଥ୍ୟ ନାହିଁ, ମାତ୍ର ଭାର ରହିଅଛି। ଆମ ସମସ୍ତଙ୍କର ଦାନଗୁଡ଼ିକ ନାହିଁ, ମାତ୍ର ଭାର ରହିଅଛି। ଆମ ସମସ୍ତଙ୍କର ଗୋଟିଏ ବିଷୟ ରହିଅଛି, ଆଉ ତାହା ହେଉଛି ଭାର। କିନ୍ତୁ ସେ ଯାହାହୁନା କାହିଁକି ଆମ ସମସ୍ତଙ୍କର ଏକା ପ୍ରକାରର ଭାର ନାହିଁ। ଆମ୍ଭମାନଙ୍କର ଅନେକ ଭିନ୍ନ ଭିନ୍ନ ପ୍ରକାରର ଭାର ରହିଅଛି। ପାଉଲ ଏଠାରେ ଏହି ଗାଲାତୀୟ ଛଅ ପର୍ବରେ ଯାହା କରୁଅଛନ୍ତି ତାହା ହେଉଛି ଯେ ସେ ଭାରକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରୁଅଛନ୍ତି। ଭାର ସବୁ ଯାହାକି ଆମେ ଅନ୍ୟକୁ ଅଂଶୀ କରାଇପାରିବା, ଓ ଭାର ସବୁ ଯାହାକୁ କି ଆମେ ନିଜେ ବହନ କରିବାକୁ ହେବ କିନ୍ତୁ ଅନ୍ୟକୁ ବାଣ୍ଟିପାରିବା ନାହିଁ। ତେବେ ସେ ଯାହାହୁନା କାହିଁକି ଆଜି ଏହିପରି ଭାର ସବୁ ଅଛି ଯାହାକି ଆମେ ଅନ୍ୟକୁ ମଧ୍ୟ ତହିଁରେ ଅଂଶୀ କରାଇପାରିବା, ବା ଅନ୍ୟ ଉପରେ ମଧ୍ୟ ଆମେ ତାହା ଲଦିପାରିବା ବା ଅନ୍ୟକୁ ଦେଇପାରିବା। ଉଦାହରଣ ସ୍ୱରୂପେ, ଦିନେ ଜଣେ ସ୍ତ୍ରୀ ଲୋକ ଏକ ବଡ଼ ଭାରି ବୋଝ ଧରି ବସ୍ରେ ଚଢ଼ିଲେ, ଆଉ ସେ ଜଣେ ବ୍ୟକ୍ତିଙ୍କର ପାଖରେ ବସିଲେ ଓ ସେହି ଭାରଟିକୁ ନିଜ କୋଳରେ ରଖିଲେ। ତାପରେ ସେହି ବ୍ୟକ୍ତି ଜଣକ ତାଙ୍କର ଅସୁବିଧାକୁ ଦେଖି କହିଲେ, ଭଉଣୀ, ଆପଣ ଯଦି ସେହି ବୋଝକୁ ଟିକେ ତଳେ ଥୋଇଦେବେ, ତାହେଲେ ଦେଖିବେ ଯେ ବସ୍ଟି ଆପଣଙ୍କୁ ଓ ଆପଣଙ୍କର ବୋଝକୁ ବୋହିନେବ। ତେବେ ମୁଁ ଆପଣଙ୍କୁ କହି ରଖେ ଯେ ଭାର ସବୁ ଅଛି ଯାହାକି ଆପଣ ଅନ୍ୟମାନଙ୍କୁ ମଧ୍ୟ ତହିଁରେ ଅଂଶୀ କରାଇପାରିବେ। ତେବେ ଏଠାରେ ପାଉଲ କହନ୍ତି, ପରସ୍ପରର ଭାର ବହନ କର। ତାହେଲେ ସେହି ଭାର କ'ଣ? ଗ୍ରୀକ୍ରେ ଏହାର ଅର୍ଥ ଦୋଷ ବା ଅପରାଧ। ଯଦି ଜଣେ ମନୁଷ୍ୟ ତାହାର ଅପରାଧରେ ଧରାଯାଇଅଛି, ତାହା ହିଁ ହେଉଛି ତାହାର ଭାରସ୍ୱରୂପ। ଆପଣ ତାହା ସହ୍ୟ କରି ତାହାକୁ ସାହାଯ୍ୟ କରିପାରନ୍ତି। ଏହି ଭାର ମଧ୍ୟ ସାମର୍ଥ୍ୟହୀନତା, ଦୁର୍ବଳତା, ଅଜ୍ଞାନତା, ଚାପ କିମ୍ବା ଦୁଃଖ ମଧ୍ୟ ହୋଇପାରେ। ମୁଁ ଭାବେ ଯେ ପ୍ରତ୍ୟେକଙ୍କର କିଛି ନା କିଛି ଦୋଷ ଦୁର୍ବଳତା ରହିଅଛି। ଆମ ସମସ୍ତଙ୍କର ଦୋଷ ଦୁର୍ବଳତା ରହିଅଛି, ଆଉ ତାହା ହେଉଛି ଭାର। ଅନେକ ସମୟରେ ଆମେ ପତିତ ହେଉ, ଓ ଅନେକ ସମୟରେ ଆମର ଭାଇ ପତିତ ହେବାର ମଧ୍ୟ ଆମେ ଦେଖୁ। ମାତ୍ର ପାଉଲ କହନ୍ତି, ଆତ୍ମିକ ଯେ ତୁମେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର, ଓ ଆପଣା ବିଷୟରେ ମଧ୍ୟ ସାବଧାନ ହୁଅ। ଦ୍ୱିତୀୟତଃ, ଏହି ଭାର ମାନସିକ ଚାପ ହୋଇପାରେ, ଯେଉଁ ମାନସିକ ଚାପ ବା ଟଣାଟଣି ଲାଗି ମନୁଷ୍ୟ ମାନସିକ ଅସ୍ଥିରତା ମଧ୍ୟ ଦେଇ ଗତି କରିଥାଏ। ଆଜି ପ୍ରତ୍ୟେକ ବିଶ୍ୱାସୀ ଏହିପରି ପରିସ୍ଥିତି ମଧ୍ୟ ଦେଇ ଗତି କରି ଭାଙ୍ଗି ପଡ଼ନ୍ତି, ଆଉ ସେମାନେ ଭୁଲ ମଧ୍ୟ କରିବସନ୍ତି। ମାତ୍ର ଏହିପରି ପରିସ୍ଥିତିରେ ଆମେ ପ୍ରତ୍ୟେକ ପରସ୍ପରକୁ ଉତ୍ସାହିତ କରି ସାନ୍ତ୍ୱନା ଦେବା ଉଚିତ, ଓ ପ୍ରତ୍ୟେକ ପରସ୍ପରକୁ ତହିଁରେ ଅଂଶୀ କରାଇବା ଉଚିତ। ଏଠାରେ ମୋର ଏକ ଘଟଣା ମନେପଡ଼େ। ଦିନେ ଆମ ମଣ୍ଡଳୀର ଜଣେ ଭାଇ ମୋ ନିକଟକୁ ଆସି କହିଲେ, ତୁମର କ'ଣ ମୋ ବିରୁଦ୍ଧରେ କିଛି ଅଛି? ମୁଁ କହିଲି, ନୁହେଁ। ଆଉ ମୁଁ କହିଲି, ତୁମେ କାହିଁକି ମୋତେ ସେହିପରି କହିଲ? ଆଚ୍ଛା, ମୁଁ ତୁମକୁ ରାସ୍ତାରେ ସାକ୍ଷାତ କରିବା ସମୟରେ ତୁମେ ମୋ ସହିତ କଥା ହେଲ ନାହିଁ। ତେବେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କ'ଣ ମୁଁ ତୁମ ସହିତ କଥା ହେଲି ନାହିଁ? ତାପରେ ସେ କହିଲେ, ନାହିଁ, ତୁମେ ମୋତେ ଦେଖି ନ ଦେଖିଲା ପରେ ହୋଇ ଚାଲିଗଲ, ତୁମେ ମୋତେ ଠିକ୍ ଦେଖିଛ। ତାପରେ ମୁଁ କହିଲି, ନାହିଁ, ମୁଁ ତୁମକୁ ତ ଦେଖିନାହିଁ। ତାପରେ ସେ କହିଲେ, ତୁମେ ନିଶ୍ଚିତ ଭାବେ ମୋତେ ଦେଖିଛ, କାରଣ ତୁମେ ମୋ ଆଡ଼କୁ ଚାହିଁଲ। ତେଣୁ ମୁଁ ତାହାଙ୍କୁ ପଚାରିଲି, ଏହା କେଉଁଦିନ ଥିଲା? ଆଉ ତାପରେ ମୁଁ ବୁଝିପାରିଲି ଯେ ସେଦିନ ମୁଁ ଆଉ ଏକ ସ୍ଥାନକୁ ଯିବା ନିମନ୍ତେ ବ୍ୟସ୍ତରେ ଥିଲି। ପ୍ରିୟ ବନ୍ଧୁ, ସେହିପରି ଏକ ସମୟରେ ଆମେ ମାନସିକ ଚାପ ମଧ୍ୟ ଦେଇ ଗତି କରୁ, ଆଉ ମୋର ବନ୍ଧୁ ମଧ୍ୟ ସେହିପରି ମାନସିକ ଚାପ ମଧ୍ୟରେ ଥିଲେ, ଯେତେବେଳେ ସେ ଭାବିନେଲେ ଯେ ମୁଁ ତାହାଙ୍କୁ ଦେଖି ନ ଦେଖିଲା ପରି ହୋଇ ଚାଲିଗଲି। ତେବେ ମୁଁ କେବେ ହେଲେ ଭୁଲିପାରିବି ନାହିଁ। ସେ ତାହାଙ୍କର ବାହୁରେ ମୋତେ ଆବରି ନେଇ କହିଲେ, ମୁଁ ତାହା ଜାଣି ଖୁସି ହେଲି। ଆପଣ ଦେଖନ୍ତୁ, ମାନସିକ ଚାପ ସହ୍ୟ କରିବା ନିମନ୍ତେ ସେ ମୋତେ ସାହାଯ୍ୟ କଲେ। ଠିକ୍ ସେହିପରି ଆମେ ଦେଖୁ ଯେ ଆମମାନେ ପରସ୍ପରର ଭାର ବହନ କରିବା ଉଚିତ। ତୃତୀୟରେ, ଦୁଃଖ ମଧ୍ୟ ଆମେ ଅନ୍ୟର ଦୁଃଖରେ ଦୁଃଖୀ ହୋଇପାରିବା। ଅନ୍ୟର ନୈରାଶ୍ୟତା ସମୟରେ ତାହାକୁ ଆଶା ଓ ଭରସା ଦେବା ଉଚିତ ବା ସାନ୍ତ୍ୱନା ଦେବା ଉଚିତ। ଏହାଦ୍ୱାରା ଆମେ ପରସ୍ପରର ଭାର ବହନ କରିପାରିବା। ଏହା ଆମେ ଋତ ଓ ବୟଜଙ୍କ ଘଟଣା ମଧ୍ୟ ଦେଇ ଶିକ୍ଷା କରିଅଛୁ, ଓ ସେହି ମରିୟମଙ୍କ ଘଟଣା ମଧ୍ୟ ଦେଇ ଶିକ୍ଷା କରିଅଛୁ ଯେ ସେ ଖ୍ରୀଷ୍ଟଙ୍କର ମୃତ୍ୟୁ ପୂର୍ବରୁ ତାଙ୍କର ସେହି ଗଭୀର ଦୁଃଖରେ ଅଂଶୀ ହୋଇପାରିଥିଲେ, ଆଉ ଯୀଶୁ ତାହା ହିଁ ଚାହୁଁଥିଲେ। ତେଣୁ ଆମର ଦୋଷ ଦୁର୍ବଳତା, ମାନସିକ ଚାପ ଓ ଆମର ଦୁଃଖ କେତେକ ପ୍ରକାରର ଭାରସ୍ୱରୂପ, ଯାହାକି ଆମେ ଅନ୍ୟକୁ ମଧ୍ୟ ତହିଁରେ ଅଂଶୀ କରାଇପାରିବା। ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଏହି ଜଗତକୁ ସେବା କରିବା ନିମନ୍ତେ ଆସିଥିଲେ। ତେଣୁକରି ସେ ନିଜେ କହନ୍ତି, ମନୁଷ୍ୟପୁତ୍ର ସେବା ପାଇବାକୁ ଆସିନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣାର ପ୍ରାଣ ଦେବାକୁ ଆସିଅଛନ୍ତି। ତେଣୁ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଏହିପରି ପରସ୍ପରର ଭାର ବହନ କରିବା ଆବଶ୍ୟକ। ଏଠାରେ ଋତଙ୍କ ବିଷୟ ମନେପଡ଼େ। ସେ ବୟଜଙ୍କୁ କହିଲେ, ଆପଣ ମୋତେ ସାନ୍ତ୍ୱନା କଲେ। ସେ ଜଣେ ବିଦେଶିନୀ ନାରୀ ଥିଲା, ଯିଏକି ବାହାର ଦେଶରୁ ଆସିଥିଲା ଓ ବାହାରେ ରହିବ ବୋଲି ଆଶା କରିଥିଲା, କିନ୍ତୁ ତାହାର ଜୀବନରେ କେହି ଜଣେ ଆସିଲେ ଯିଏକି ତାହା ପ୍ରତି ଆଗ୍ରହ ପ୍ରକାଶ କଲେ ଓ ତାହା ପ୍ରତି ସହାନୁଭୂତି ଦେଖାଇଲେ। ତେଣୁକରି ଏହି ବିଷୟକୁ ଦେଖି ସେ କହିଲା, ଆପଣ ମୋତେ ସାନ୍ତ୍ୱନା କଲେ। ସେହି ମରିୟମ ମଧ୍ୟ ପ୍ରଭୁ ଯୀଶୁଙ୍କ ଉପରେ ସେହି ଜଟାମାଂସୀ ତୈଳର ଫରୁଆକୁ ଭାଙ୍ଗି ତାହାଙ୍କ ଉପରେ ଅଜାଳିଦେଲେ। ସେ ଏହା ତାଙ୍କର କୃଷାର୍ପିତ ହେବାର କିଛିଦିନ ପୂର୍ବରୁ କରିଥିଲେ, କାରଣ ସେ ଜାଣିଥିଲେ କ'ଣ ଘଟିବା ପାଇଁ ଯାଉଅଛି। ଯାହା ସବୁ ଘଟୁଥିଲା କେହି ହେଲେ ତାହା ବୁଝିପାରିବା ପରି ଜଣାଯାଉନଥିଲା, କିନ୍ତୁ ମରିୟମ କେବଳ ଜାଣିପାରିଥିଲେ। ପ୍ରଭୁଶୁ କହିଲେ, ସେ ମୋର ସମାଧି କ୍ରିୟା ସ୍ୱରୂପେ ମୋର ଶରୀରରେ ଏହି ତୈଳ ଢାଳି ଦେଇଅଛି। ଦେଖନ୍ତୁ, ସେ ହିଁ କେବଳ ତାଙ୍କର ଦୁଃଖଭୋଗ ମଧ୍ୟରେ ପ୍ରବେଶ କଲେ। ଆଉ ସେ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀ ଲୋକର ସ୍ମରଣାର୍ଥେ ତା'ର ଏହି କର୍ମର କଥା ମଧ୍ୟ କୁହାଯିବ। ଆଉ ସେହି ସୁବାସିତ ତୈଳର ସୁବାସ ସମଗ୍ର ଜଗତକୁ ସୁବାସରେ ଭରିଦେଇଛି। ଦୁଃଖ ହେଉଛି ଏକ ଭାର ଯାହାକୁ ଆପଣ ଅଂଶୀ କରାଇପାରିବେ। ଅନେକ ଥିବେ ଯେଉଁମାନେ କି ଆପଣଙ୍କର ଦୁଃଖରେ ଆପଣଙ୍କୁ ସାନ୍ତ୍ୱନା ଦେବେ। ଆମ୍ଭର ଅପରାଧ ବା ଦୋଷ, ମାନସିକ ଚାପ ଓ ଆମର ଦୁଃଖ, ଯେଉଁସବୁ ଭାରକୁ ଆମେ ଅନ୍ୟମାନଙ୍କ ସହିତ ବାଣ୍ଟିପାରିବା। ବର୍ତ୍ତମାନ ଆପଣ ଲକ୍ଷ୍ୟ କରନ୍ତୁ, ଏପରି କେତେକ ଭାର ଅଛି ଯାହାକି ଆମେ ଅନ୍ୟମାନଙ୍କୁ ତହିଁର ଅଂଶୀ କରାଇପାରିବା ନାହିଁ, କି ଅନ୍ୟମାନେ ସେହି ଭାର ଆମମାନଙ୍କଠାରୁ ନେଇପାରିବେ ନାହିଁ। ତେବେ ଆମେ ସେହି ଭାର ବିଷୟରେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆଲୋଚନା କରିବା ନିମନ୍ତେ ଯିବା, କିନ୍ତୁ ଏଠାରେ ଆମମାନଙ୍କୁ ଏହି ଶିକ୍ଷା ମିଳେ, ଆମେ ଯେପରି ଖ୍ରୀଷ୍ଟ ବିଶ୍ୱାସୀ ବିଶ୍ୱାସିନୀ ହିସାବରେ ପରସ୍ପରର ଭାର ବହନ କରୁ, ପରସ୍ପରର ଦୁଃଖରେ ଦୁଃଖୀ ହେଉ, ସୁଖରେ ସୁଖୀ ହେଉ, ପରସ୍ପରକୁ ସାନ୍ତ୍ୱନା ଦେଉ, ପରସ୍ପରକୁ କୋମଳ ଭାବରେ ସୁଶିକ୍ଷା ସୁପରାମର୍ଶ ଦେଇ ପ୍ରଭୁଙ୍କର ନିକଟବର୍ତ୍ତୀ କରାଉ। ଆମମାନଙ୍କ ଜୀବନ ଅନେକ ଦୁର୍ବଳତା ଆସିପାରେ, ମାତ୍ର ଏହି ସମସ୍ତରୁ ପ୍ରଭୁ ଆମମାନଙ୍କୁ କ୍ଷମା ଦେଇ ଆମମାନଙ୍କୁ ତାହାଙ୍କର ନିକଟବର୍ତ୍ତୀ କରାଇବେ, ଆଉ ଆମେ ମଧ୍ୟ ଅନ୍ୟମାନଙ୍କୁ ସେହି ପ୍ରକାର କ୍ଷମା ଦେଇ ସେମାନଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇପାରିବା। ତେଣୁ ଆସୁ, ପ୍ରଭୁ ଆମମାନଙ୍କୁ ଏ ଯେଉଁ ଦାୟିତ୍ୱଭାର ଦେଇଛନ୍ତି, ଆମମାନେ ତାହା ବିଶ୍ୱସ୍ତ ଭାବରେ ବହନ କରିବା ସଙ୍ଗେ ସଙ୍ଗେ ପ୍ରଭୁଙ୍କ ନିମନ୍ତେ ସାକ୍ଷୀ ହେଉ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି ସହଭାଗିତାର ଅଂଶୀ କରାଉ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আপন ঈশ্বর বাক্য শুণবা নিমন্তে সময় দেবার আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জাঁয়া চাহিদি, যাকে আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odiattv@radio882.com। তবে আজ পাই এখানে রাখুছু। প্রভু যীশু আপনাকে আশীর্বাদ করুন। নমস্কার।